నమో భగవతే వాసుదేవ. অনেক দিন পরে মতো পুঁ ভাগবত পাইবার সুযোগ মিলা আফটার প্রভু ফ্রম অস্ট্রেলিয়া উই ওয়েলকম ইউ অ্যাকচুয়ালি আই ওয়াজ গিভিং হিয়ার ভাগবত ক্লাস ফর লাস্ট সিক্স মন্থস ফ্রম অক্টোবর টু মার্চ ফ্রম অক্টোবর লাস্ট ইয়ার টু মার্চ দিস ইয়ার আই ওয়াজ ডুইং ভক্তি ফর থ্রি ইয়ার অ্যান্ড গিভিং ভাগবত ক্লাস ইয়ার continuous mane serially from starting from canto 1 I finished up to 10th canto chapter 58 so mate amara etikara bhaktaman kara uparu mate bhagavatam katha kaibar sujog milthila mate 6 mas dari mui bhagavatam katha kohtili bhagavatam pratham skandaru dasam skanda 58 adhyay paryanta kohtili tapare amara katha au sei parla nahi setikir bond thila পুঁ গোটে মতো সুযোগ মিলা কিছু কথা কে যদিও আজি সেভাবে কিছু বিশেষ ভাবে প্রিপেয়ার হয়ে না কেউ বিষয়ে কবি কিন্তু কোথায় ভাগবত কেমন ভাগবত কহবা ভাগবত বিষয়ে সো দো আই হ্যাভ নট প্রিপেয়ার্ড আই ওয়ান্ট টু স্পিক হুইচ টপিক সো নাও ইন আওয়ার ইসকন টুডে আজি আমার ইসকনরে মন্দিরে ভাগবত কথা হোলা বড়ি মহারাজ কথা হোলা বড়ি মহারাজ সে কৌলে কিভাবে ভগবান যাঙ্কর ধন সবু অপহরণ করে নিয়ন্তি তাঁক প্রতি কৃপা করতে তেমন আমি সেই বিষয়ে কিছু আলোচনা করা টুডে ইন আওয়ার ভাগবত ক্লাস ইন ইসকন টেম্পল ইন বেঙ্গলি হিজ ওয়েলনেস ভক্তি পুরুষোত্তম মহারাজ ওয়াজ টেলিং that how Bali Maharaj was speaking to Lord Vamandev that it is his mercy that he takes away the wealth of a devotee. Tenu se tangara udaharan dautile je kibhali jane bhagwan bhakta kibhali bhavare je konsi paristhitire padile madhya se kebhele বিচলিত হুঁতি না এটা ভগবান কৃপা বলে ভাবেন সো হি ওয়াজ টেলিং সো হি ওয়াজ টেলিং হাউ এ ডিভোটি ইভেন ইফ ইন এ ভেরি ডেঞ্জারাস পজিশন হি থিঙ্কস ইট দি মার্সি অফ দি লর্ড. Generally, the devotees, Lord says in Bhagavad Gita that Kaunteya Pratijanhi Name Bhakta Pranasyati. In Bhagavad Gita, chapter 9, the Lord says that Kaunteya Pratijanhi Name Bhakta Pranasyati. Bhagavan Bhagavad Gita Navamadhyaya Kaisandhi, je he Kunti Putra, tame ঠিক ভাবে ঘোষণা কর যে মোর ভক্তর কেবল বিনাশ হুয়ে না তেমন এটি আচার্য মানে টীকা করছেন যে কী ভগবান নিজে ঘোষণা নকলি ভক্ত মান দ্বারা ঘোষণা কলে যে ভগবান ভক্ত বিনাশ না ভগবান নিজে ঘোষণা করে পারে দি লর্ড ইট ইজ আস্কড বাই সম আচার্যস দ্যাট ওয়াই লর্ড হিমসেল্ফ ডিডন্ট ডিক্লেয়ার that my devotee never perishes. Why he asks Arjuna to declare that the Lord's devotee never perishes. So, it is karan hochi je Bhagavan tar darkar pade tankar pratijna ko bhanga kar diyanti. It is because when the Lord, when it is required, the Lord the Lord, when it requires, the Lord breaks his promise. The Lord breaks his promise whenever it is required. Lord breaks his promise because to keep up the promise of his devotee. भगवान निजर प्रतिज्ञा को भंग करते हैं कहीं तांकर भक्तर प्रतिज्ञा को रक्षा करिया पे भगवान निज को भक्त पाखे बिक्री कर दिये द लॉर्ड सेल्स हिमसेल्फ टू हिज डिवोटी दो द लॉर्ड इज इन ए वेरी हाई पोजिशन स्टिल देन ही टेक्स ए वेरी लोअर पोजिशन इन टर्म्स ऑफ हिज डिवोटी यदि भगवान बहुत उच्च स्थिति अच्छा कि भक्तपाई से सबकि भक्तपाई से गोटे बहुत नीच स्थान ग्रहण करते भगवान राजस्व यज्ञ युधिष्ठ महाराज युधिष्ठ महाराज यज्ञ करुले से समय देवता मैंने मुनिषि मैंने समस्त आसी से राजा मैंने सब आसी से उपस्थित होते यज्ञ एवं भगवान जो मैंने अतिथि मैंने आसुले पाद धौत करुले यह भगवान सेवा थिला इन द राजस्व यज्ञ ऑफ युधिष्ठ महाराज इट वाज डिस्क्राइब दैट द लॉर्ड वॉशेज द फीट ऑफ द गेस्ट ही वाज डूइंग सच ड्यूटी द लॉर्ड भगवान भक्त पर मत पाद धौत कर दिखती तेणु जमती उदाहरण रही महाभारत युद्ध भगवान घोषणा कले जे मोर मु कौन सी अस्त्र धारण करी ना द लॉर्ड डिक्लेयर्ड ड्यूरिंग महाभारत वार दैट ही वोंट टेक अप एनी वेपन किंतु जितेबाला युद्ध आरंभ है महाभारत युद्ध जो आरंभ है सेतबले कौरव पक्ष रे जो थिले दुर्योधन से भीष्मदेव उपरे बहुत पसंद बस खुशी नथिले कहीं जानी जदि भीष्मदेव बहुत शक्ति अच्छी कि पांडव मान को जाणीशुनी विशेष युद्ध करूना सहित कौरव पक्ष बहुत सैन्य मान मृत्युवरण महाभारत वार स्टार्टेड दुर्योधन वाज नॉट हैप्पी विथ भीष्मदेव बिकॉज ही न्यू दैट भीष्मदेव दो इज हैविंग सो मच पावर बट ही वाज नॉट एक्सरसाइजिंग हिज पावर बिकॉज ही हैज सो मच अफेक्शन फॉर पांडवज दैट्स व्हाई भीष्मदेव प्रॉमिस्ड दैट टुमारो आई विल आइदर किल अर्जुन और ही डिक्लेयर्ड हिमसेल्फ बाय हिमसेल्फ ही हैज नॉट टोल्ड इट टू दुर्योधन ही टोल्ड हिमसेल्फ टू हिमसेल्फ दैट टुमारो आई डेफिनेटली आई विल किल अर्जुन और आई विल मेक the Lord to take up the weapon. That was his plan. Bhagavan Bhishmadevankara manare dharana thila je kali sakale yuddha re mu nishchinda bhabare arjun ku hatya karibi nahale bhagavan ku astra dharan karaibi karan bhagavan astra dharan karibeni boli pratijna karithile tenu se ei katha chinta kari se gote panchati bana tiyari kale panchati bana re से कहले पांचटी बाण द्वारा पांच पांडव को हत्या करी सो भीष्मदेव प्रिपेयर्ड फाइव आरोज बाय व्हिच ही विल किल द फाइव पांडवज दे आफ्टर मैंने आफ्टर द नाइट इज ओवर नेक्स्ट डे ही विल किल द ऑल द पांडवज ही डिक्लेयर्ड इट टू दुर्योधन सो दुर्योधन वाज वेरी मच हैप्पी दुर्योधन बहुत खुशी होगा जहाँ कल सका महाभारत युद्ध शेष हो पांडव मरीगर तो सरला तेणु ये कथा द लॉर्ड नोज यटा को भगवान जानती तेणु भगवान अर्जुन को उठेले भगवान अर्जुन को उठेले ये दुईट कथ रही कि साधारण प्रभुपाद महाराज एक कथा कही से कौच प्रभुपाद महाराज उठेले अर्जुन को नहींक गले कौरव मान सभा को लेकिन गले कौरव मान सब नहीं गले कौरव मान जो कैंप पड़ी टेन्ट पड़ी से नहीं गले महाभारत युद्ध जो नियम थिला दिन बेला युद्ध हे रात बेला से बंधु भाव रही तेणु अर्जुन गले दुर्योधन पाक गले ଦୁର୍ଯ୍ୟୋଧନ ଦେଖିଦେଲେ ଅର୍ଜୁନକୁ, ସେ କହିଲେ କ'ଣ ତୁମେ ଚାହୁଁଛ? ଯଦି ଚାହୁଁଛ ତାହେଲେ ମୁଁ ରାଜ୍ୟକୁ ତୁମକୁ ଦେଇଦେବି, ମୁଁ ଆର କିଛି ମୋର ରାଜ୍ୟ ନେବା ଦରକାର ନାହିଁ, ଏଭଳି ଭାବରେ ସେ କହୁଥିଲେ। କିନ୍ତୁ ଅର୍ଜୁନ କହିଲେ ନା ନା, ମୋର ରାଜ୍ୟ ଦରକାର ନାହିଁ, ମୁଁ ଚାହୁଁଛି ତୁମର ମୁକୁଟଟା। ରାଜମୁକୁଟ ଧାରଣ କରିଛନ୍ତି ଦୁର୍ଯ୍ୟୋଧନ, ତେଣୁ ମୁକୁଟଟା ନେବି, ମୁକୁଟଟା ଗୋଟେ ରାତି ପାଇଁ ନେବି। ତେଣୁ ଦୁର୍ଯ୍ୟୋଧନ ସେ ମୁକୁଟ ଦେଇଦେଲେ କାହିଁକି ନା, ସେ ଆଗରୁ ଗୋଟେ ଥର ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, କୌରବମାନେ ବିଶେଷ ଭାବରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପରିହାସ କରିବା ପାଇଁ ତାଙ୍କର ସୈନ୍ୟ ସାମନ୍ତ ବଳ ସବୁ ଦେଖାଉଥିଲେ, ନେଇକରି ଯାଇକରି ତାଙ୍କ ପାଖରେ। ଏବଂ ସେହି ସମୟରେ ଗନ୍ଧର୍ବମାନେ ତାଙ୍କୁ ବନ୍ଦୀ କରି ନେଇଯାଇଥିଲେ, ଏବଂ ସେହି ସମୟରେ ଯୁଧିଷ୍ଠିର ମହାରାଜଙ୍କ କହିବାରୁ ଅର୍ଜୁନ ଦୁର୍ଯ୍ୟୋଧନଙ୍କୁ ସେ ପାଣ୍ଡବ କ'ଣ ସେ ଗନ୍ଧର୍ବମାନଙ୍କୁ ମୁକ୍ତ କରିଥିଲେ। ୱାନ୍ ଡେ ୱାନ୍ସ ୱାନ୍ ୱାନ୍ ଆପନ୍ ଦଟ୍ ୱାନ୍ ଡେ ୱାନ୍ ପାଣ୍ଡବ ଯିବାର ଇନ୍ ଏକ୍ଜାଇଲ୍ ଆଟ୍ ଦ ଟାଇମ୍ ଦୁର୍ଯ୍ୟୋଧନ ୱାଜ୍ ସୋଇଂ ହିଜ୍ ପ୍ରାୱେସ୍ ମିଲିଟାରୀ ପ୍ରାୱେସ୍ ଟୁ ଦି ପାଣ୍ଡବସ୍ ଆଟ୍ ଦ ଟାଇମ୍ ଗନ୍ଧର୍ବସ୍ ଦେ ଇମ୍ପ୍ରିଜେଣ୍ଟ ଦିସ୍ ଦୁର୍ଯ୍ୟୋଧନ। ସୋ ବାଇ ଦି ଅର୍ଡ଼ର ଅଫ୍ ଯୁଧିଷ୍ଠିର ମହାରାଜ ଅର୍ଜୁନ ଫ୍ରିଡ୍ ଦୁର୍ଯ୍ୟୋଧନ ଫ୍ରମ୍ ଦ୍ୟାଟ୍ ଗନ୍ଧର୍ବସ୍। ସୋ ଫର୍ ଦ୍ୟାଟ୍ ଇଜ୍ ଇନ୍ ଦୁର୍ଯ୍ୟୋଧନ ୱାଜ୍ ଭେରି ମଚ୍ ଇଣ୍ଡେଟେଡ଼୍ ଟୁ ଅର୍ଜୁନ। ସୋ ୱେନ୍ ଇନ୍ ଦ ନାଇଟ୍ ୱେନ୍ ଭୀଷ୍ମଦେବ ପ୍ରିପେୟାର୍ ଦିସ୍ ଫାଇଭ୍ ଆରୋସ୍ ଦ୍ୟାଟ୍ ନାଇଟ୍ ଅର୍ଜୁନ ୱେନ୍ ଟୁ ଦୁର୍ଯ୍ୟୋଧନ ଆଣ୍ଡ ଆସ୍କ୍ ଫର୍ ହିଜ୍ କ୍ରାଉନ୍ ଦ୍ୟାଟ୍ ହି ହେଲ୍ଡ ଇନ୍ ଅନ୍ ହିଜ୍ ହେଡ୍। ସୋ ବିକଜ୍ ଦୁର୍ଯ୍ୟୋଧନ ୱାଜ୍ ଇଣ୍ଡେଟେଡ଼୍ ଟୁ ହିମ୍, ଦ୍ୟାଟ୍ସ୍ ହ୍ୱାଇ ହି ଗେଭ୍ ଦ୍ୟାଟ୍ କ୍ରାଉନ୍ ଟୁ ହିମ୍। ସୋ ତାପରେ ଅର୍ଜୁନ ସେ କ୍ରାଉନ୍ ଆଣିକି ଆସିଲେ, ରାତି ଗଳା, ଯେତେବେଳେ ଯେତେବେଳେ ବିଜୁଳି ଲାଇଟ୍ ଇତ୍ୟାଦି ନଥିଲା, ଦୀପ ଇତ୍ୟାଦି ଯାଉଥିଲା, ଭୀଷ୍ମଦେବ ମଧ୍ୟ ବୟସ ମଧ୍ୟ ବହୁତ ବୟସ ହୋଇଗଲାଣି, କୁହାଯାଏ 450 ବର୍ଷ ତାଙ୍କୁ ହୋଇଥିଲା ବୋଲି କୁହାଯାଏ। ତେଣୁ ଯାହା ହଉ, ସେ ଯେତେବେଳେ ଦେଖିଲେ ମୁକୁଟ, ସେ ଭାବିଲେ ଦୁର୍ଯ୍ୟୋଧନ ଆସିଛନ୍ତି ବୋଲି। ତେଣୁ ସେ ପଚାରିଲେ, ପୁଣି କାହିଁକି ଆସିବ ଦୁର୍ଯ୍ୟୋଧନ? ନା, ମୁଁ ଚାହୁଁଛି ସେ ପାଞ୍ଚଟି ବାଣ ଯେଉଁ ଆପଣ ରଖିଛନ୍ତି ସେଇଟା ମୋତେ ଦେଇଦିଅନ୍ତୁ, ମୁଁ ରଖିବି, କାଲି ସକାଳୁ ଦେବି। ଭୀଷ୍ମଦେବ ଖୁସି ହେଇକି ସେଇଟା ଦେଇଦେଲେ। ତେଣୁ ଅର୍ଜୁନ ଆସି ସେ ପାଞ୍ଚଟି ବାଣକୁ ନେଇ ପଳାଇ ଆସିଲେ। ସୋ ବାଇ ୱେୟରିଂ ଦ୍ୟାଟ୍ କ୍ରାଉନ୍ ଅଫ୍ ଦୁର୍ଯ୍ୟୋଧନ, ଅର୍ଜୁନ ୱେଣ୍ଟ୍ ଟୁ ଭୀଷ୍ମଦେବ ଆଣ୍ଡ ଭୀଷ୍ମଦେବ ହି ୱାଜ୍ ଭେରି ମଚ୍ ଓଲ୍ଡ, ଇଟ୍ ଇଜ୍ ସେଡ୍ ଦ୍ୟାଟ୍ ହି ଇଜ୍ ଅଲମୋଷ୍ଟ 450 ଇୟର୍ସ ଓଲ୍ଡ ଆଟ୍ ଦ୍ୟାଟ୍ ଟାଇମ୍ ଆଣ୍ଡ ଡ୍ୟୁରିଂ ନାଇଟ୍ ଅଲ୍ସୋ ଦେର୍ ୱାଜ୍ ନୋ ସଚ୍ ଇଲେକ୍ଟ୍ରିସିଟି ଏକ୍ସେଟ୍ରା, ଓନ୍ଲି ସମ୍ କ୍ୟାଣ୍ଡେଲ୍ ଲାଇଟ୍ ୱାଜ୍ ଦେୟାର୍। ସୋ ହି ଥଟ୍ ଦୁର୍ଯ୍ୟୋଧନ ଇଜ୍ କମିଂ। ସୋ ୟୁ ଆସ୍କ ଦୁର୍ଯ୍ୟୋଧନ ୱାଟ୍ ୟୁ ୱାଣ୍ଟ? ନା, ଆଇ ୱାଣ୍ଟ ମାଇ ଗ୍ରାଣ୍ଡଫାଦର ଦ୍ୟାଟ୍ ଫାଇଭ୍ ଆରୋଜ୍ ୱାଟ୍ ୟୁ ହାଭ୍ ପ୍ରିପେୟାର୍ଡ ଟୁ କିଲ୍ ଦି ପାଣ୍ଡବସ୍, ୟୁ ଗିଭ୍ ମି ଟୁ ଇଟ୍, ଗିଭ୍ ଅଲ୍ ଦିସ୍ ଥିଙ୍ଗ୍ସ ଅଲ୍ ଦିସ୍ ଆରୋଜ୍ ଟୁ ମି, ସୋ ଦ୍ୟାଟ୍ ଟୁମରୋ ଆଇ ୱିଲ୍ ଗିଭ୍ ଇଟ୍ ଟୁ ୟୁ। ସୋ ଭୀଷ୍ମଦେବ ଗେଭ୍ ଇଟ୍ ଟୁ ହିମ୍, ବଟ୍ ଆକ୍ଚୁଆଲି ଅର୍ଜୁନ ଟୁକ୍ ଦୋଜ୍ ଆରୋଜ୍ ଆଣ୍ଡ ୱେଣ୍ଟ ଆୱେ। ସୋ ଦ ନେକ୍ସଟ ଡେ ୱେନ୍ ଭୀଷ୍ମଦେବ ଅଣ୍ଡରଷ୍ଟୁଡ୍ ଦ୍ୟାଟ୍ ଦିସ୍ ଇଜ୍ ଦି ଆରେଞ୍ଜମେଣ୍ଟ, ଦିସ୍ ହାଜ୍ ବିନ୍ ଆଇ ହାଭ୍ ବିନ୍ ଚିଟେଡ଼, ସୋ ଷ୍ଟିଲ୍ ଦେନ୍ ହି ପ୍ରମିସ୍ଡ ଦ୍ୟାଟ୍ ଆଇ ୱିଲ୍ ଆଇଦର କିଲ୍ ଅର୍ଜୁନ ଅର୍ ମେକ୍ ଲର୍ଡ ଟୁ ଟେକ୍ ଅପ୍ ଦି ୱେପନ୍। ସୋ ହି ଫଟ୍ ଭେରି ଭାଓଲେଣ୍ଟଲି ଦ୍ୟାଟ୍ ଡେ, ହି ଫଟ୍ ଭେରି ଭାଓଲେଣ୍ଟଲି। ସୋ ଲର୍ଡ ଦୋ ହି ହାଜ୍ ପ୍ରମିସ୍ଡ ଦ୍ୟାଟ୍ ହି ୱୋଣ୍ଟ ଟେକ୍ ଅପ୍ ଏନି ୱେପନ୍, ବଟ୍ ବିକଜ୍ ସିଇଙ୍ଗ ଦି ପୋଜିସନ୍ ଦ୍ୟାଟ୍ ଇଫ୍ ହି କିପ୍ସ ଅପ୍ ହିଜ୍ ପ୍ରମିସ୍ ଦେନ୍ ହିଜ୍ ଡିଭୋଟି ଇଜ୍ ଇନ୍ ଡେଞ୍ଜର। ଭୀଷ୍ମଦେବ ଇଜ୍ ଅଲ୍ସୋ ଇଜ୍ ଡିଭୋଟି ଆଣ୍ଡ ଅର୍ଜୁନ ଇଜ୍ ଅଲ୍ସୋ ଇଜ୍ ଡିଭୋଟି, ବଟ୍ ଭୀଷ୍ମଦେବ ଇଜ୍ ଗୋଇଂ ଟୁ କିଲ୍ ଅର୍ଜୁନ, ଦ୍ୟାଟ୍ସ ହ୍ୱାଇ ହି ହିମ୍ସେଲ୍ଫ ଗଟ୍ ଡାଉନ୍ ଫ୍ରମ୍ ଦ୍ୟାଟ୍ ଚାରିଅର୍ଡ ଆଣ୍ଡ ଟୁକ୍ ଅପ୍ ଏ ହ୍ୱିଲ୍ ୱିଚ୍ ଆଜ୍ ବ୍ରୋକନ୍ ହ୍ୱିଲ୍ ଫ୍ରମ୍ ଦି ଚାରିଅର୍ଡ, ୱାନ୍ ବ୍ରୋକନ୍ ହ୍ୱିଲ୍ ୱାଜ୍ ଦେୟାର୍ ଆଣ୍ଡ ହି ଟୁକ୍ ଅପ୍ ଦ୍ୟାଟ୍ ହ୍ୱିଲ୍ ଆଣ୍ଡ ୱେଣ୍ଟ ଅପ୍ ଟୁ ଭୀଷ୍ମଦେବ ଟୁ କିଲ୍ ହିମ୍। ସୋ ତେଣୁ ପରଦିନ ଯେତେବେଳେ ଭୀଷ୍ମଦେବ ଜାଣିଲେ ଏଭଳି ଭାବରେ ହେଇଛି ଘଟଣା, ତେଣୁ ଭୀଷ୍ମଦେବ ପ୍ରତିଜ୍ଞା କଲେ ଯେ ନିଶ୍ଚିନ୍ତ ଭାବରେ ଆଜି ମୁଁ ଅର୍ଜୁନଙ୍କୁ ହତ୍ୟା କରିବି, ନହେଲେ ଭଗବାନଙ୍କୁ ହସ୍ତ ଧାରଣ କରିବି। ତେଣୁ ସେ ବହୁତ ଭୀଷଣ ଯୁଦ୍ଧ କରିଥିଲେ, ତେଣୁ ଏତେ ଯୁଦ୍ଧ କରିଥିଲେ ଅର୍ଜୁନଙ୍କର ଝାଡ଼ ବାହାରି ପଡ଼ିଲା କୁହାଯାଏ। ସେ ରାଧାକୃଷ୍ଣ ମହାରାଜ କହନ୍ତି, ଏ ଯେଉଁ 18 ଦିନ ବେଳେ କାଳ ଯୁଦ୍ଧରେ ଅର୍ଜୁନଙ୍କର ଏତିକି ପରିଶ୍ରମ ହୋଇଛି ଯେ ସେଇ ଯୁଦ୍ଧରେ ତାଙ୍କର ଝାଳ ବାହାରି ପଡ଼ିଥିଲା, ଏତିକି ପରିଶ୍ରମ ହୋଇଛି। ଭଗବାନ ଦେଖିଲେ ଯେତେବେଳେ ମୋର ଭକ୍ତର ଏଭଳି ଅସୁବିଧା ପରିସ୍ଥିତି, ଭଗବାନ ରହିପାରିଲେ ନାହିଁ, ଡେଇଁ ପଡ଼ିଲେ, ସେ ରଥ ଉପରେ ଡେଇଁ ପଡ଼ିଲେ, ଗୋଟେ ରଥ ଚକା ପଡ଼ିଥିଲା ତଳେ, ତାକୁ ଧରି ଧାଇଁଗଲେ ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ। ଯଦି ଭୀଷ୍ମଦେବ ମଧ୍ୟ ତାଙ୍କର ଭକ୍ତ, ଭୀଷ୍ମଦେବ ଜଣେ ମହାଜନ, ଧାଇଁଗଲେ। ତେଣୁ ଭୀଷ୍ମଦେବ ଯେତେବେଳେ ଦେଖିଲେ ଯେ ଭଗବାନ ଚକା ଧାରଣ କରିଛନ୍ତି, ଅସ୍ତ୍ର ଧାରଣ କରିଛନ୍ତି, ଯଦିଓ ବା ପ୍ରମିସ୍ କରିଥିଲେ, ପ୍ରତିଜ୍ଞା କରିଥିଲେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ମୋ ପାଇଁ ଭଗବାନ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ। ଏକଥା ଶୁଣି ଭୀଷ୍ମଦେବ କୃତ୍ୟକୃତ୍ୟ ହୋଇଗଲେ, କାନ୍ଦି ପକାଇଲେ। ତେଣୁ ଶ୍ରୀମଦ୍ ଭାଗବତଙ୍କ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ସୋ ୱେନ୍ ଭୀଷ୍ମଦେବ ସ ଦ୍ୟାଟ୍ ଦି ଲର୍ଡ ବ୍ରୋକ୍ ହିଜ୍ ପ୍ରମିସ୍ ଆଣ୍ଡ ଟୁକ୍ ଅପ୍ ଦିସ୍ ୱିପନ୍, ଦେନ୍ ହି ବିକମ୍ ଭେରି ମଚ୍ ଓଭରହ୍ୱେଲ୍ମଡ୍ ୱିଥ୍ ଆଣ୍ଡ ଟିୟର୍ସ ହେଲ୍ ଡାଉନ୍ ଫ୍ରମ୍ ହିଜ୍ ଆଇଜ୍, ଦ୍ୟାଟ୍ ମାଇ ଲର୍ଡ ବ୍ରୋକ୍ ହିଜ୍ ପ୍ରମିସ୍ ଜଷ୍ଟ ଟୁ କିପ୍ ଅପ୍ ମାଇ ପ୍ରମିସ୍। ସୋ ଇଟ୍ ଇଜ୍ ଷ୍ଟେଟେଡ୍, ହି ହାଜ୍ ଷ୍ଟେଟେଡ୍ ଦିସ୍ ପ୍ରେୟାର୍ ଇନ୍ ଶ୍ରୀମଦ୍ ଭାଗବତ ଫାର୍ଷ୍ଟ କ୍ୟାଣ୍ଟୁ 9 ଚାପ୍ଟର। ସୋ ନିଗମ ପହାୟ ମତ୍ ପ୍ରତିଜ୍ଞା ରୀତମ୍ ଅଧିକର୍ତ୍ତୁ ଅବପ୍ଲୁତ ରଥସ୍ଥୁ ଦ୍ରୁତ ରଥଚରଣ ଅଭୟା ତଳକୁ ହନ୍ତୁମିବ ହରିବ ଗତୋତ୍ତରୀୟ। ଏ ଶ୍ଳୋକଟି ବହୁତ ପ୍ରସିଦ୍ଧ ଶ୍ଳୋକ, ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଆର୍ ତା ଅର୍ଥ ହେଉଛି ସୋ ନିଗମ ପହାୟ, ଭଗବାନ ନିଜର ପ୍ରତିଜ୍ଞାଙ୍କୁ, ଭଗବାନ ଯାହା କହନ୍ତି ତା ବେଦ, ନିଗମ ଅର୍ଥ ହେଉଛି ବେଦ, ଭଗବାନ ଯାହା କହନ୍ତି ସେ ବେଦ, ସାଧାରଣ କଥା ନୁହଁ, ଭଗବାନ ପରମ ବଚ ବୋଲି କୁହାଗଲା। ଭଗବତ ଗୀତାରେ ଭଗବାନ କହିଲେ ଶୁଣୁମେ ପରମ ବଚ, ମୋର ବଚନ ସାଧାରଣ ବଚନ ନୁହଁ, ଜନ୍ମ କର୍ମ ତମେ ଦିବ୍ୟମ ଭଗବାନଙ୍କର। ତେଣୁ ଭଗବାନଙ୍କର କଥାକୁ ନିଗମ ବା ବେଦ ବୋଲି କୁହାଯାଏ। ସ୍ୱ ନିଗମ ପାହାୟ, ଭଗବାନ ନିଜର କଥାକୁ ଭଙ୍ଗ କରିଦେଲେ, କାହିଁକି ନା ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁ, ମୁଁ ଯେଉଁ ପ୍ରତିଜ୍ଞା କରିଥିଲି ଯେ ଅର୍ଜୁନକୁ ହତ୍ୟା କରିବି ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି, ତେଣୁ ମୋର କଥାକୁ ରକ୍ଷା କଲେ ଭଗବାନ, ଭଗବାନଙ୍କର ଭକ୍ତ ବତ୍ସଳତା। ରୀତମ ଅଧିକର୍ତ୍ତୁ ଅବପ୍ଲୁତ ରଥ, ଭଗବାନ ରଥ ଉପରେ ଡେଇଁ ପଡ଼ିଲେ, ଦ୍ରୁତ ରଥଚରଣ ଗୋଟେ ରଥଚକାକୁ ଧରି ଦ୍ରୁତ ରଥଚରଣ ଅଭୟା ଚଳକୁ, ଭଗବାନଙ୍କର କ'ଣ ଭୟ ଅଛି, ତେଣୁ ଭଗବାନ ନିର୍ଭୟ ଭାବରେ ଚାଲିଲେ ହତ୍ୟା କରିବା ପାଇଁ ଭୀଷ୍ମଙ୍କୁ ଅଭୟା ଚଳକୁ। ହନ୍ତୁମିବ ହରିବ ଗତୋତ୍ତରିବ, ଭଗବାନ ଯଦି ଯାଉଛନ୍ତି, ଯେମିତି ସତ୍ୟ ଯେମିତି ବର୍ଣ୍ଣନା କରାଯାଉଛି, ଭୀଷ୍ମଦେବ କହୁଛନ୍ତି ଯେମିତି ଜଣେ ହାତୀକୁ ବାଘ ଆକ୍ରମଣ କରେ, ହନ୍ତୁମିବ ହରିବ, ହରି କହିଲେ ସିଂହ, ଯେମିତି ଇଭ କହିଲେ ହାତୀକୁ ଯେମିତି ଆକ୍ରମଣ କରେ, ସେଇଭଳି ଭାବରେ ଭଗବାନ ଆସୁଛନ୍ତି। ଭୀଷ୍ମଦେବଙ୍କର ଇଏ ମନର ଭାବ ଏଇଭଳି ଭାବରେ ଭଗବାନ ଦେଖି ଏଇଭଳି ଭାବରେ ଭାବୁଛନ୍ତି, ସେ ମୃତ୍ୟୁବରଣ କରିବା ପାଇଁ ଡରୁନାହାନ୍ତି, ଭୟ କରୁନାହାନ୍ତି, କିନ୍ତୁ ଭଗବାନଙ୍କ ହାତରେ ମୃତ୍ୟୁବରଣ କଲେ କେତେ ଆନନ୍ଦର କଥା। ସେ ଜଣେ ମହାଭାଗବତ, ସେ ଜାଣନ୍ତି ସବୁ, ସେ କଥା ତତ୍ତ୍ୱ କଥା ଜାଣନ୍ତି, ମନୁଷ୍ୟର ତ ମୃତ୍ୟୁ ନାହିଁ, ଆଉ ମୃତ୍ୟୁ କଥା କାହିଁକି ସେ ଭୟ କରିବେ, ଯାହା ହଉ। କିନ୍ତୁ ଭଗବାନ ଯେଉଁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ସେଇଥିରେ ସେ କୃତ୍ୟକୃତ୍ୟ ହେଇଯାଉଛନ୍ତି। ଗତ ତରିଏ ଭଗବାନଙ୍କ ଧାଇଁ ଯାଉଛନ୍ତି, ସେତେବେଳେ ତାଙ୍କର ଉତ୍ତରି ତଳେ ପଡ଼ିଯାଉଛି, ଏବଂ ଅର୍ଜୁନ ମଧ୍ୟ ତାଙ୍କର ପାଦକୁ ଧାରିକି ରଖୁଛନ୍ତି, ପ୍ରଭୁ ଆପଣ କ'ଣ କରୁଛନ୍ତି, ଆପଣ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରୁଛନ୍ତି, କହି ପାଦ ଧରିଦେଉଛନ୍ତି, କିନ୍ତୁ ପାଦ ଧରିଲେ ମଧ୍ୟ ସେ ଘୋଷାଡ଼ି ଘୋଷାଡ଼ି ଚାଲିଯାଉଛନ୍ତି ଭଗବାନ। କିନ୍ତୁ ଯେତେବେଳେ ପହଞ୍ଚିଗଲେ ଭୀଷ୍ମଦେବ ପାଖରେ, ସେଇ ସମୟରେ ସନ୍ଧ୍ୟା ଅସ୍ତ ହୋଇଗଲା, ସୂର୍ଯ୍ୟ ଅସ୍ତ ହୋଇଗଲେ, ତେଣୁ ଆଉ ଯୁଦ୍ଧ କଲେ ନାହିଁ। ଏ ଭଗବାନଙ୍କ ଏଭଳି ଲୀଳା ହେଲା। ସୋ ୱେନ୍ ଦି ଲର୍ଡ ୱାଜ୍ ଗୋଇଂ ଟେକିଂ ଅଫ୍ ଦ୍ୟାଟ୍ ହ୍ୱିଲ୍ ଅଫ୍ ଏ ଚାରିଅଟ୍, ଆଟ୍ ଦ ଟାଇମ୍ ହିଜ୍ ଉତ୍ତରୀ ଚଦର ୱାଜ୍ ଫଲିଂ ଡାଉନ୍, ଆଣ୍ଡ ଅର୍ଜୁନ ୱାଜ୍ କ୍ୟାଚିଂ ହୋଲ୍ଡ ଅଫ୍ ହିଜ୍ ଲେଗ୍ସ 2 feet, ଜଷ୍ଟ ବିକଜ୍ ଅର୍ଜୁନ ସେଜ୍ ମାଇ ଲର୍ଡ ୟୁ ହାଭ୍ ପ୍ରମିସ୍ ଦ୍ୟାଟ୍ ୟୁ ୱୋଣ୍ଟ ଟେକ୍ ଅପ୍ ଏନି ୱେପନ୍, ବଟ୍ ୟୁ ଆର୍ ଟେକିଂ ଅପ୍ ୱେପନ୍, ସୋ ପ୍ଲିଜ୍ ଡୋଣ୍ଟ ଟେକ୍ ଅପ୍ ଏନି ୱେପନ୍। ଇନ୍ ଦିସ୍ ୱେ ହି ୱାଜ୍ ପ୍ଲେଇଂ ହିମ୍, ବଟ୍ ଲର୍ଡ ୱାଜ୍ ନଟ୍ ଲିସନିଂ ଟୁ ଅର୍ଜୁନ, ଆଣ୍ଡ ହି ୱାଜ୍ ଗୋଇଂ ଟୁ କିଲ୍ ଭୀଷ୍ମଦେବ ଆଜ୍ ୱାନ୍ ଲାୟନ୍ କିଲ୍ସ ୱାନ୍ ଏଲିଫ୍ୟାଣ୍ଟ, ହନ୍ତୁମିବ ହରିବ, ବଟ୍ ଭୀଷ୍ମଦେବ ୱାଜ୍ ନଟ୍ ଆଫ୍ରେଡ୍ ଅଫ୍ ବିଙ୍ଗ୍ କିଲ୍ଡ, ବଟ୍ ହି ୱାଜ୍ ଭେରି ମଚ୍ ଓଭରହ୍ୱେଲ୍ଡ ବାଇ ଡିଭୋସନ୍, ବିକଜ୍ the Lord breaks up His promise just to keep up His promise. So, for that reason, the Lord says in Bhagavad Gita, 9th chapter, Kaunteya Pratijanahi Name Bhakta Pranasati. O son of Kunti, he declares boldly that my devotee never perishes. इतमें भगवान भगवद गीता नवमध्याय श्लोक कहले कुंती पुत्र तमें ठीक भाव घोषणा कर जे मोर भक्तर केवल विनाश नहीं तेणु सो टुडेज भागवतम टुडेज टॉपिक दैट बड़ी महाराज वाज प्रेइंग टू द लॉर्ड दैट माय लॉर्ड इवन इफ यू टेक्स अवे ऑल अवर प्रॉपर्टी ऑल अवर वर्ल्ड स्टिल देन इट इज योर कृपा इट इज योर ब्लेसिंग्स इट इज मर्सी जदिओ आपण नहीं जाती सबकि धन अपहरण करनी कारण बलि महाराज त्रिलोकर अधीश्वर हो जाते इतने शक्तिशा हो जाते अष्टम स्कंद वर्णना कर समुद्र मंथन लीलें जो देवता मैंने अमृत प्राप्त हेले जिते शक्तिशा हो गले असुर मान को हत्या करके बलि महाराज मत हत्या करदे कि बलि महाराज शुक्राचार्य गुरु जीवन दान दे एवं शुक्राचार्य को से प्रार्थना करी से सेवा करी ये संतुष्ट करदे जे से गोटे विश्वजीत नामक ये यज्ञ सबकि प्रदान करदे बड़ी महाराज को यज्ञ यज्ञ रथ बाहर सब विभिन्न प्रकार अस्त्र बाहर ये सब नहीं बड़ी महाराज जो जा शख फुंकी से शखट मत शुक्राचार्य शख जो फुंकी देवता मान हृत्कंप होगा इंद्र आसी देखिले किए शख ये नाद करते भाव में बलि महाराज तेज को देखिए भय करगले जो शुक्राचार्य पचारे गुरुदेव बलि महाराज मृत्युवरण करते आम द्वारा सी आज कमी एत शक्तिशा हो जाती शुक्राचार्य कहले सी तर गुरु को सन्तुष्ट करदे से आज सी एत शक्तिशा हो जाती तुम्हें तो तुम गुरु को पचार न तुम्हें जो पूर्व षष्ठ स्कंद वर्णना कराएगा जो इंद्रदेव मदमत्त अवस्था थिले सेठ तो सब प्रकार रही ऐश्वर्य सब रही समरस पान करसरा मान नृत्य कर सबू देख समस्त देवता मैंने इंद्र को पूजा करेणु से गुरुदेव आसते बृहस्पति से सम्मान प्रदर्शन करे कथा अवश्य शुक्राचार्य बृहस्पति कहले से एक तो कहले बड़ी शुक्राचार्य को सेवा करी ए शक्ति पाई तुम्हें हरण हर पार ना युद्ध पढ़ा लुचिकी लुचिक पड़े जाते सो बलि महाराज वाज वन स्किल्ड वाज स्किल्ड बै इंद्र इंद्रदेव बिकॉज आफ्टर दिस समुद्र मंथन लीला टर्निंग ऑफ ओशन मिल्क ओशन द डेमिगॉड्स द टुक अप दिस अमृत द नेक्टर दर्शन दे बिकेम मोर पावरफुल एंड दे किल्ड ऑल द डेमन्स ऑलमोस्ट ऑल द डेमन्स एंड इंक्लूडिंग ऑल्सो बलि महाराज सो बट शुक्राचार्य गेव हिम हिज लाइफ बिकॉज ही हैज इज हैविंग मृत्यु संजीवनी मंत्र देन बाई सर्विंग शुक्राचार्य ही गॉट सो मच स्ट्रेंथ दैट ही अटैक्ड दिस डेमिगॉड्स कैपिटल हेवन and demigods were afraid of him so their guru their spiritual master Brahaspati he told that you go away you have no power to fight with Bali Maharaj so they went away they fled away so sutibale Bali Maharaj trilokara samrat he jaitile kintu bhagavan bamandev upare chhadana kari asi तांकटरु से नहीं गले से सब लोक को नहीं जाते से समय बलि महाराज ये स्तुति करते प्रभु आपण जो आम धन को अपहरण करने आद्वारा आम जो गर्व था त्रिलोकर मालिक ये गर्व को नहीं गले तेणु बलि महाराज निजुक आत्मसमर्पण कर भगवान पाखे भगवान जो तीन पाद भूमि मागिते तीन पाद भूमि दुई पाद से समस्त त्रिलोक को नहीं गले भगवान मापिदे तृतीय पद पर जगह ना आम यहाँ कही थी से भागवत सप्ताह तेणु बलि महाराज निज मस्त को अर्पण करते बलि महाराज जापारती प्रभु मुझे आपन को जो निजी आत्मनिवेदन कली आद्वारा प्रकृत में मुझे भगवत प्रेम लाभ कली त्रिलोकर जो अधिपति तुलना कि नुह ଭଗବତ ପ୍ରେମ ତୁଳନାରେ ଏଇ ଯେଉଁ ତ୍ରିଲୋକର ଅଧୀଶ୍ୱର ହେଲେ ମଧ୍ୟ ସେଇଟା କିଛି ନୁହଁ। ଭଗବତ ଗୀତାରେ ଭଗବାନ ସେ କଥା କହିଛନ୍ତି, ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତ ଯସ୍ମିନ୍ ଚିତ୍ତ ନ ଦୁଃଖେନ ଗୁରୁନା ବିଚାରଲତେ। ଯେଉଁ ଭଗବାନଙ୍କର ଭକ୍ତ ଯେଉଁମାନେ ଭଗବାନ ଭକ୍ତି ପ୍ରାପ୍ତ ହୋଇଛନ୍ତି ତାଙ୍କ ପାଇଁ ଆଉ କିଛି ଅଧିକା ଲାଭ ନାହିଁ। ତ୍ରିଲୋକର ଧନ ଥିଲେ ମଧ୍ୟ ଏଇ ଭକ୍ତି ତୁଳନାରେ ସେଇଟା ତୁଚ୍ଛ। ବଳି ମହାରାଜ ଅଣ୍ଡରଷ୍ଟୁଡ୍ ଦିସ୍, ରିଏଲାଇଜ୍ ଦିସ୍ ଦ୍ୟାଟ୍ ଦୋ ହି ୱାଜ୍ ଦି ମାଷ୍ଟର୍ ଅଫ୍ ଅଲ୍ ଦି ଥ୍ରୀ ୱାର୍ଲ୍ଡ ବଟ୍ ୱେନ୍ ଦି ଲର୍ଡ଼ ଟୁକ୍ ଆୱେ ଅଲ୍ ଇଜ୍ ୱେଲ୍ ସୋ ବାଇ ଟୁ ଫିଟ୍ ହି ମେଜର୍ଡ ଅଲ୍ ଦି ଥ୍ରୀ ୱାର୍ଲ୍ଡ ସୋ ବଳି ମହାରାଜ ସରେଣ୍ଡର୍ ହିମସେଲ୍ଫ ସୋ ଆଟ୍ ଦ୍ୟାଟ୍ ଟାଇମ୍ ବଳି ମହାରାଜ ରିଏଲାଇଜ୍ ଆକ୍ଚୁଆଲି ଦି ଡିଭୋସନ୍ ଇଜ୍ ଦ ଡିଭୋସନ୍ କ୍ୟାନଟ୍ ବି କମ୍ପେୟାର୍ଡ ଦିସ୍ ୱିଥ୍ ଦିସ୍ ୱେଲ୍ଥ ଅଫ୍ ଦିସ୍ ଥ୍ରୀ ୱାର୍ଲ୍ଡ ଦିସ୍ ଇଜ୍ ଭେରି ଭେରି ନେଗ୍ଲିଜିବୁଲ୍ ଇନ୍ କମ୍ପାରିଜନ୍ ଟୁ ଦି ଡିଭୋସନାଲ୍ ସର୍ଭିସ୍ ଅଫ୍ ଦି ଲର୍ଡ଼। ବଳି ମହାରାଜ ରିଏଲାଇଜିଂ ଦି ଦଟ୍ସ ୱାଇ ରିଏଲାଇଜ୍ ହି ପ୍ରେଡ୍ ଟୁ ଦି ଲର୍ଡ଼, ମାଇ ଲର୍ଡ଼ ୟୁ ହାଭ୍ ଟେକନ୍ ଆୱେ ମାଇ ଅଲ୍ ଦି ୱେଲ୍ଥ ଷ୍ଟିଲ୍ ଦେନ୍ ଇଟ୍ ଇଜ୍ ୟୁର୍ ମର୍ସି। ତେଣୁ ପ୍ରଭୁ ଆପଣ ଯେଉଁ ମୋର ସମଗ୍ର ନେଇଗଲେ, ସମଗ୍ର ଯେଉଁ ରହିଥିଲା ଧନ ସବୁ ନେଇଗଲେ ପ୍ରଭୁ, ଇଏ ଆପଣ ମୋତେ ପ୍ରକୃତି କରୁଣା କରୁଛନ୍ତି। ଏ କଥାଟି ଆମର ଶ୍ରୀ ଭକ୍ତି ପ୍ରସନ୍ନ ମହାରାଜ ଆଜି ଭାଗବତ କ୍ଲାସ୍ରେ କହୁଥିଲେ। ବହୁତ କଥା ରହିଛି ଆମର, କିନ୍ତୁ ସମୟ ସୀମିତ ରହିଛି, ଆମ କଥାକୁ ଟିକେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ଦାୟୀ ଗୌତମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।
English.
Oh, you heard?
Yeah.
Some Nrsingha Prabhu are giving that to them.
Yes.
And in the downstairs, Maharaj Bhakti Purushottam Maharaj was giving that lecture. Yeah. That.
Generally, generally, the class comes in English.